ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଉଦୟଗିରି ଗୁମ୍ଫା ପରିଦର୍ଶନ କରି ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସରକାରୀ ଜମି ଦଖଲକାରୀଙ୍କୁ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପିଏଚ୍ଇଜି ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ ସମସ୍ତ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ତାଳଧ୍ୱଜ ଏବଂ ଦର୍ପଦଳନ ଅର୍ଥ ପହଞ୍ଚିଲା ଶ୍ରୀମନ୍ଦିରା ମନ୍ଦିରରେ। ଏବଂ ରାଜ୍ୟରେ ଦୁଇ ଅଲିମ୍ପିକ୍ସ ପ୍ରତିଯୋଗୀଙ୍କ ପାଇଁ ପ୍ରୋହାହନ ରାଶି ଘୋଷଣା କଲେ ରାଜ୍ୟ ସରକାର। ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଐତିହାସିକ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ରାଷ୍ଟ୍ରପତି ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ଆଜି ବିଭୂତି କାନୁନଙ୍କ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟସ୍ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ। ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ନିକଟ ହରଡ଼ାମଦାଠାରେ ବ୍ରହ୍ମକୁମାରୀଙ୍କ ଡିଭାଇନ୍ ରିଟ୍ରିଟ୍ କେନ୍ଦ୍ର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଷ୍ଟ୍ରପତି ଲାଇଫ୍ଷ୍ଟାଇଲ୍ ଫର୍ ସଷ୍ଟେନାବିଲିଟି ଅଭିଯାନର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି ଯାହା ସଂସ୍ପର୍ଶରେ ଆସିଲେ ଜୀବନର ବାସ୍ତବ ଅର୍ଥ ବୁଝିହୁଏ। ଗତକାଲି ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଆଜି ସକାଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁରୀ ସମୁଦ୍ରବେଳାରେ କିଛି ସମୟ ଅତିବାହିତ କରିଥିଲେ। ନିଜ ଅନୁଭୂତିକୁ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି, ବଣ ପାହାଡ଼, ନଦନଦୀ ଓ ସାଗର ବେଳାର ସମାହାରରେ ଗଠିତ ପ୍ରକୃତିର ଆମେ ଅଂଶବିଶେଷ। ଦୈନନ୍ଦିନ ଜୀବନର ଧାଁଦୌଡ଼ ଭିତରେ ମଣିଷ ପ୍ରକୃତିଠାରୁ ଦୂରେଇ ଯାଇ ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ବିଗତ କିଛି ବର୍ଷ ହେବ ପୃଥିବୀରେ ପାଣିପାଗ ଜନିତ ଘଟଣା ସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଅଧିକରୁ ଅଧିକ ଘଟିବାରେ ଲାଗିଛି। ରାଷ୍ଟ୍ରପତି କହିଛନ୍ତି, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଜନିତ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସରକାର, ଆନ୍ତର୍ଜାତିକ ସଂଗଠନ ଏବଂ ନାଗରିକମାନେ ଉଦ୍ୟମ କରିବା ଆବଶ୍ୟକ। ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ବ୍ୟକ୍ତିଗତ ଭାବରେ ସମସ୍ତେ ଯଥାସାଧ୍ୟ ଉଦ୍ୟମ କରିବା ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବେଆଇନ ଭାବେ ସରକାରୀ ଜମି ଦଖଲ କରୁଥିଲେ ତାହା ତୁରନ୍ତ ଦଖଲମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଜମିଗୁଡ଼ିକ ବିକାଶ ଏବଂ ଜନକଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହେବା ପାଇଁ ଉଦ୍ଦିଷ୍ଟ। ଜବରଦଖଲ ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ହଟାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜବରଦଖଲ ହଟିବା ପରେ ସରକାରୀ ଜମି ଚାରିପଟେ ବାଡ଼ ଦିଆଯିବା ସହ ସାଇନ୍ବୋର୍ଡ ଲଗାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଅନିୟମିତତା ନେଇ ହୋଇଥିବା ଆବେଦନଗୁଡ଼ିକର ଏକତ୍ର ଶୁଣାଣି କରିବେ। ଏଥିରେ ପୁନର୍ବାର ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ସମସ୍ତ 38ଟିଯାକ ଆବେଦନର ଶୁଣାଣି କରିବେ। ପୂର୍ବରୁ କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ପୁନର୍ବାର ନିଟ୍ ପରୀକ୍ଷା କରାଇବାର ଆବଶ୍ୟକତା ନଥିବା ଜଣାଇ ସାରିଛନ୍ତି। ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ପୁନର୍ବାର ପରୀକ୍ଷା ହେଲେ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ରାଜ୍ୟରେ ଥିବା ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ କାଉନ୍ସେଲିଂ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୱେବ୍ସାଇଟ୍ରେ ଲଗ୍ଇନ୍ କରି ପଞ୍ଜିକରଣ କରିବା ସହ କାଉନ୍ସେଲିଂ ସମ୍ପର୍କିତ ବିସ୍ତୃତ ତଥ୍ୟ ପାଇପାରିବେ। ବିଭିନ୍ନ ପାଠ୍ୟକ୍ରମ ପାଇଁ ଅଗଷ୍ଟ 17 ପର୍ଯ୍ୟନ୍ତ 3ଟି ପର୍ଯ୍ୟାୟରେ ନାମ ଲେଖାଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀରେ ଜଗତ୍ଗୁରୁ ରାମାନନ୍ଦାଚାର୍ଯ୍ୟ ଶ୍ରୀ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ। ତାଙ୍କର ମାର୍ଗଦର୍ଶନ ଆମ ସମାଜ ପାଇଁ ସର୍ବଦା ପାଥେୟ ହେଉ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया। मिलेगा सबको न्याय। सरल है, सुलभ है पारदर्शी, तकनीकी युक्त है और है स्वदेशी। इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश भर चढ़ा जुनून, ये है आजाद भारत के अपने कानून।
ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ରଥଟଣା ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା। ବଡ଼ ଠାକୁରଙ୍କର ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଆଡ଼କୁ ନେଉଛନ୍ତି। ଗୁଳୁଗୁଳି ଏବଂ ଖରାପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଏ ସମ୍ପର୍କରେ ଆମ ପୁରୀ ସମ୍ଭାଦଦାତା ସୌମିତ୍ର ହରିଚନ୍ଦନ କହନ୍ତି,
ଗତକାଲି ଅଟକି ରହିଥିବା ତିନି ରଥକୁ ଆଜି ସକାଳୁ ମଧ୍ୟ ଭକ୍ତ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ଭିଡ଼ି ଭିଡ଼ି ଆଣିଥିବା ପରିଲକ୍ଷିତ ହୋଇଛି। ଯେଉଁଭଳି ଭାବରେ ଉତ୍ସାହ ଓ ଉଦ୍ଦୀପନା ଭକ୍ତମାନଙ୍କ ମଧ୍ୟରେ ଆଜି ଦେଖିବାକୁ ମିଳିଛି, ତାହା ନିହାତି ଚିତାକର୍ଷକ ବୋଲି ବିବେଚନା କରିବା। ବଡ଼ଦାଣ୍ଡରେ ତିନି ରଥକୁ ଭିଡ଼ିଥିବାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଭକ୍ତମାନଙ୍କ ମଧ୍ୟରେ ସେ ଯେଉଁ ଭାବାବେଗ ରହିଅଛି, ସେ ଭାବାବେଗ ମଧ୍ୟରେ ମହାପ୍ରଭୁଙ୍କ ରଥକୁ ଟାଣିବା ଏକ ନିଆରା ବୋଲି ବିବେଚନା କରାଯାଇପାରେ। ତେବେ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିବା ପରେ ରଥ ଉପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ ଏବଂ ଆସନ୍ତାକାଲି ମହାପ୍ରଭୁଙ୍କର ଆରୋପ ମଣ୍ଡପକୁ ବିଜେ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ କରାଯାଇଅଛି।
ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ବରଗଡ଼ ଜିଲ୍ଲା ଭଟ୍ଲିସ୍ଥିତ ମହାପ୍ରଭୁ ଦଧିବାମନଙ୍କୁ ମାଉସୀମା ମନ୍ଦିରକୁ ବିଜେ କରାଯାଇଛି। ପ୍ରଭୁ ଦଧିବାମନ ସାତ ଦିନ ପର୍ଯ୍ୟନ୍ତ ମାଉସୀମା ମନ୍ଦିରରେ ଅବସ୍ଥାନ କରିବେ। ଗତକାଲି ରାତି ନଅଟାରେ ଦଧିବାମନଙ୍କ ରଥ ମାଉସୀମା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ରଥଯାତ୍ରାରେ ଆଜି ଦୁଇ ରଥକୁ ମାଉସୀମା ମନ୍ଦିର ନିକଟରେ ପହଞ୍ଚାଯାଇଛି। ଗତକାଲି ସନ୍ଧ୍ୟା ଯୋଗୁଁ ନିର୍ଦ୍ଧାରିତ ସମୟରେ ଦୁଇ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚପାରିନଥିଲା। ଆଜି ଜିଲ୍ଲା ପ୍ରଶାସନ, ପୁଲିସ୍ ଏବଂ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପୁନର୍ବାର ଦୁଇ ରଥକୁ ଟଣାଯାଇ ମାଉସୀମା ମନ୍ଦିର ନିକଟକୁ ନିଆଯାଇଛି। ସନ୍ଧ୍ୟାରେ ଠାକୁରଙ୍କୁ ପହଣ୍ଡି କରି ନିଆଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାରେ 1452 ଜଣଙ୍କର ରକ୍ତ ଶିକୁଳି ରୋଗ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗତ ଜୁନ୍ 19ରୁ ଚଳିତ ମାସ 3 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 5ଟି ବ୍ଲକ ଓ 3ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସହ 131ଟି ଗ୍ରାମ ପଞ୍ଚାୟତର 654ଟି ଗ୍ରାମରେ ରକ୍ତ ଶିକୁଳି ରୋଗ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏପର୍ଯ୍ୟନ୍ତ 43,000 ଲୋକଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ଜିଲ୍ଲା ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁପ୍ରସାଦ ଜେନା କହିଛନ୍ତି। ଆକାଂକ୍ଷୀ ଜିଲ୍ଲା ଭାବରେ କଳାହାଣ୍ଡି ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଆଜି ଏକ ଗଣଦୌଡ଼ ଆୟୋଜିତ ହୋଇଥିଲା। କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ଏହି ଗଣଦୌଡ଼କୁ ଉଦ୍ଘାଟନ କରିଥିଲେ। ଆୟୋଜିତ ଉତ୍ସବରେ ସାଂସଦ ମାଳବିକା କେଶରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ରୂପେ ଗଢ଼ିତୋଳିବା ପାଇଁ ସମସ୍ତଙ୍କ ପରିଶ୍ରମ ଆବଶ୍ୟକ ବୋଲି କହିଥିଲେ। ଆଗାମୀ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ରାଜ୍ୟ ସରକାର ପ୍ରୋହାହନ ରାଶି ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କ ପାଇଁ 15 ଲକ୍ଷ ଟଙ୍କାର ପ୍ରୋହାହନ ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଉଭୟ ଖେଳାଳି ନିଜର ଜନ୍ମମାଟି ସମେତ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଏବଂ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର କ୍ରୀଡ଼ାବିତ୍ମାନଙ୍କ ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଭିଭିଭୂମି, ଆର୍ଥିକ ସହାୟତା ଏବଂ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦୟଗିରି ଗୁମ୍ଫା ପରିଦର୍ଶନ କରି ଏଏସ୍ଆଇ ଅଧିକାରୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସରକାରୀ ଜମି ଦଖଲକାରୀଙ୍କୁ ହଟାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଟ୍ ପୁଞ୍ଜି ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ ସମସ୍ତ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପହଞ୍ଚିଲା ଶ୍ରୀଗୁଣ୍ଡିଚା ମନ୍ଦିରରେ ଏବଂ ରାଜ୍ୟର ଦୁଇ ଅଲିମ୍ପିକ୍ସ ପ୍ରତିଯୋଗୀଙ୍କ ପାଇଁ ପ୍ରୋହାହନ ରାଶି ଘୋଷଣା କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।